वासुदेवाय श्रीमद्भागवतम दशम स्कंद पच्चीस अध्याय श्लोक तीस एवं एक पाठ करवा बर्तमान तीस पाठ करवा यशोदारोहिणी नंदो यशोदारोहिणी नंदो कृष्णमालिंग्यं जुजुजुः आशिता स्नेहातरा यशोदारोहिणी नंदो रामश्च वर्णांबरः कृष्णमालिंग्य जुजुजुः आशिषा स्नेहातरा यशोदा माँ यशोदा रोहिणी रोहिणी नंद नंद महाराज राम बलराम च ओ बलिनाम बलचारी बरह महा कृष्णम कृष्णम को आलिंग्य आलिंगन करी जुजुजु तुमने समस्त प्रदान कले आशीष आशीर्वाद स्नेह प्रति समस्त स्नेह कातर कातर हो शोकवाद माता यशोदा माता रोहिणी नंद महाराज और महाबलशाली बलराम समस्ते कृष्ण को आलिंगन कले स्नेह अभिभूत हो आशीर्वाद प्रदान कले करवा देवी देवगण सिद्धा साध्या गंधर्वचारण दुष्टुभोर्मुचुष्टा पुष्पर्षा पार्थिव अर्थात हे राजन सिद्ध साध्य गंधर्व और चारणगण सहित स्वर्ग देवता मैंने समस्ते श्रीकृष्ण का स्तवगान कले एवं परम संकोच सहकार पुष्पवर्षण कले इस प्रकार भावार्थर श्रीपोकार शिष्य मान कौन जे स्वर्गर देवता मैंने वृंदावनवासी मानी उत्फुल्ल होते आईपर भाव में एक महाजागतिक उत्सव अनुष्ठित होता श्रीमद्भागवत दशम स्कंद पच्चीस अध्याय ये अध्याय शीर्षक होती श्रीकृष्ण गिरीगोवर्धन उत्तरण जहाँ आप शुणी आसक मसे उपरे हम यही भगवान गिरीगोवर्धन धारण लैके चलती તેનું એ સાત દિન સાત રાત્રિ કરી એ ગોવર્ધન ભગવાન હારણ કરી
દેખીલે
જે સૂર્ય ઉદય થઈગલ નહીં આ વર્ષા બંધ થઈગલા સેતેબેળે સે વ્રજવાસી કહીએ કે તમે તો વર્તમાન નીચે ઘરકુ જાઓ આગો અસુવિધા નહીં તેણુ સેમાને જેતેબેળે તાંકર સબુ જાહા જિનિષપત્ર આણીથિલે સે જિનિષપત્ર નહીં ઉપર જાઉંછી ସେତେବେଳେ ସମସ୍ତଙ୍କ ସାମ୍ନାରେ ଭଗବାନ ସେ ଗୋବର୍ଦ୍ଧନକୁ ପୁଣି ସ୍ଥାପନ କରିଥିଲେ ଯେଉଁଭଳି ଭାବରେ ଆଗରୁ ଥିଲେ ଗୋବର୍ଦ୍ଧନ ସେହିଭଳି ଭାବରେ ରଖିଥିଲେ ଭଗବାନ ତେଣୁ ସମସ୍ତ ବ୍ରଜବାସୀମାନେ ତାଙ୍କୁ ବହୁତ ତାଙ୍କ ପ୍ରତି ବହୁତ ଆନନ୍ଦ ହେଇ ତାଙ୍କ ପ୍ରତି ବହୁତ ପ୍ରେମ ଆଶିଷ ପ୍ରଦାନ କରିଛନ୍ତି ଆଶିଷ କୋମାନେ ପ୍ରଦାନ କରନ୍ତି ଯେଉଁମାନେ ଉନ୍ନତ ସ୍ତରର ଯେଉଁମାନେକି ଉନ୍ନତ ସ୍ତରରେ ସେମାନେ ଆଶିଷ ବା ଆଶୀର୍ବାଦ ପ୍ରଦାନ କରନ୍ତି ତେଣୁ ଅନ୍ୟମାନେ ସବୁ ପ୍ରଜବାସୀମାନେ ତାଙ୍କୁ ଏଇଭଳି ଭାବରେ ଆଶିଷ ପ୍ରଦାନ କଲା ପରେ ବର୍ତ୍ତମାନ କୁହାଯାଉଛି ଯେ ଯଶୋଦା ରୋହିଣୀ ନନ୍ଦୁ ତାଙ୍କର ନିଜ ମା ଏବଂ ପିତା ଯଶୋଦା ମା ଏବଂ ପିତା ନନ୍ଦ ମହାରାଜ ଏବଂ ରୋହିଣୀ ତେଣୁ ଏ ତିନି ଜଣ ବିଶେଷ ଭାବରେ ଏମାନଙ୍କ ପ୍ରତି ବିଶେଷ ଭାବରେ କୁହାଯାଇଛି ତାଙ୍କ ବିଷୟରେ ନାମ କୁହାଯାଇଛି ବ୍ରଜବାସୀମାନେ ସମସ୍ତେ ଭଗବାନଙ୍କୁ ଏଇଭଳି ଭାବରେ ଅଭିନନ୍ଦନ କଲେ କିଏ ଆଲିଙ୍ଗନ କଲେ କିଏ ଆଶୀର୍ବାଦ ପ୍ରଦାନ କଲେ ଏଇଭଳି ଭାବରେ ସବୁ କଲା ପରେ ମଧ୍ୟ ଏ ତିନି ଜଣଙ୍କ ନାମ ବିଶେଷ ଭାବରେ ନିଆଯାଉଛି କାରଣ ଏମାନେ ହେଉଛନ୍ତି ବିଶିଷ୍ଟତା ଆମର ରହିଛି ତେଣୁ ଯଶୋଦା ରୋହିଣୀ ନନ୍ଦୁ ଏବଂ ରାମଶ୍ଚ ବଳିନାଙ୍କର ରାମ ସମସ୍ତେ ସେ ଆନନ୍ଦ ପ୍ରଦାନ କରନ୍ତି ଏବଂ ବଳିନାଙ୍କର ବଳିନାଙ୍ଗ ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବଳଦେବ ବା ବଳରାମ ତେଣୁ ଏଇଠି କହିବାର ଉଦ୍ଦେଶ୍ୟ ହେଉଛି ଯେ ବଳରାମ ତାଙ୍କର ଯେଉଁ ଅଂଶ ହିସାବରେ ଅନନ୍ତଦେବ ଏ ସମଗ୍ର ବିଶ୍ୱକୁ ଧାରଣ କରିଛନ୍ତି ଯେଉଁମାନେ କହନ୍ତି ଯେ ସତରେ କ'ଣ ଏ ସାତ ବର୍ଷର ପିଲା ବାଳକ ଗୋବର୍ଦ୍ଧନ ଧାରଣ କରିଥିଲେ ଅନେକ ମାନେ ଭାଗବତଙ୍କର ଟୀକାକାର ଅଛନ୍ତି ଯେଉଁମାନେ ଏଇଟାକୁ ବୁଝିପାରନ୍ତି ନାହିଁ ସେମାନେ ଭାବନ୍ତି ଏ ଗୋଟେ ଏଭଳି ଭାବରେ ବ୍ୟବସ୍ଥା ହେଇଯାଇଥିଲା କିନ୍ତୁ କ'ଣ ହେଇକରି ସୁଖିଛି ତେଣୁ ଯେ ଭଗବାନ ଏ ଯେଉଁ ଆମର ପୂର୍ବରୁ ବର୍ଣ୍ଣନା କରାଯାଇଛି ଇଏ ହେଉଛି କ୍ରୋଶତ୍ରୟ ଏ ଗୋବର୍ଦ୍ଧନ ହେଉଛି କ୍ରୋଶତ୍ରୟ କେମିତି ଜଣେ ପ୍ରଶ୍ନ ପଚାରିବ ଏ କ୍ରୋଶତ୍ରୟରେ ଯୋଜନା ଚତୁଷ୍କୟ ବ୍ରଜ କେମିତି ତା ଭିତରେ ରହିଗଲେ ଚତୁଷ୍କୟ ଯୋଜନା ତିନି କୋଶ କହିଲେ ଛଅ ମାଇଲ ବା ନଅ କିଲୋମିଟରର ଇଏ ହେଉଛି ଗୋବର୍ଦ୍ଧନ ପର୍ବତ ଏବଂ ତା ଭିତରେ ବ୍ରଜ ଯେଉଁ ଅଛନ୍ତି ଯୋଜନ ଚତୁଷ୍କୟ ଯୋଜନ ଚତୁଷ୍କୟ ବତିଶ ମାଇଲ ବା 48 କିଲୋମିଟର ତେଣୁ 9 କିଲୋମିଟର ଭିତରେ 48 କିଲୋମିଟର କେମିତି ହେବ ଜାଗା ହେବ ତେଣୁ ଭଗବାନଙ୍କର ଅଚିନ୍ତ ଶକ୍ତି ଗଡ଼ରେ 48 କିଲୋମିଟର କ'ଣ ସମଗ୍ର ବ୍ରହ୍ମାଣ୍ଡ ମଧ୍ୟ ତା ଭିତରେ ରହିପାରିବ ଇଏ ଭଗବାନଙ୍କର ଅଚିନ୍ତ ଶକ୍ତି ତେଣୁ ସମସ୍ତଙ୍କ ସାମ୍ନାରେ ଭଗବାନ ଏଇ ଗୋବର୍ଦ୍ଧନକୁ ସ୍ଥାପନ କଲେ ପୂର୍ବବତ୍ ସ୍ଥାପନ କଲେ ତେଣୁ ସେ ଏ ଗୋବର୍ଦ୍ଧନ କଥା କ'ଣ କହିବା ଏ ସମଗ୍ର ପୃଥିବୀ କଥା କ'ଣ କହିବା ଏହିଭଳି ଭାବରେ ଅନେକ 14 ଭୁବନ ସେଠି ଧାରଣ କରିଛନ୍ତି ବଳରାମ ସେଠି ରହିଛନ୍ତି ରାମସ୍ତ ବଳିନାମ ବର ବୋଲି କୁହାଯାଉଛି ଯେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି ତାଙ୍କର 1000 ଫଣା ରହିଛି ଏବଂ ଗୋଟିଏ ଫଣାରେ ଏ ସମଗ୍ର ବ୍ରହ୍ମାଣ୍ଡ ରହିଛି ସୂର୍ଯ୍ୟ ବୋଲି ରହିଛି ଭଗବାନ ଜାଣିପାରୁନାହାନ୍ତି ତାଙ୍କୁ କିଛି କଷ୍ଟ ହେଉନାହିଁ ଏତେ ବିରାଟଗଡ଼ ତ୍ରିଲୋକୃତ 50 କୋଟି ଯୋଜନ 50 କୋଟି ଯୋଜନ କହିଲେ 400 କୋଟି ମାଇଲ ଯେଉଁ ବିସ୍ତାର ଯେଉଁ ରହିଛି ଭୌତିକ ଜଗତ ଏ ବ୍ରହ୍ମାଣ୍ଡ 14 ଭୁବନ ରହିଛି ଏଇଟାକୁ ଭଗବାନ ଧାରଣ କରୁଛନ୍ତି ବଡ଼ କଷ୍ଟରେ ଧାରଣ କରୁଛନ୍ତି ନା ସେ ଜାଣିପାରୁନାହାନ୍ତି କେଉଁଠି ରହିଛି ମୋର କଥାରେ କେଉଁଠି ରହିଛି ସେ ଜାଣିପାରୁନାହାନ୍ତି ଆମେ ସେଦିନ ଗୌରବ ସେ ମହାରାଜ କହୁଥିଲେ ଥରେ ବଶିଷ୍ଠ ଏବଂ ବିଶ୍ୱାମିତ୍ର ତାଙ୍କ ଭିତରେ ଝଗଡ଼ା ହେଲା ଋଷି ହେଇକି ମଧ୍ୟ ଋଷି ରହିକି ଖେଳ ସେଟା ତେଣୁ ଏଇ ଯେଉଁ ତାଙ୍କ ଭିତରେ ଯେଉଁ ଝଗଡ଼ା ହେଲା, ସେମାନେ ଗଲେ ବଳଦେବ ପାଖକୁ, ଭଗବାନ ଅନନ୍ତଦେବଙ୍କ ପାଖକୁ ଗଲେ। ସହସ୍ର ବଦନ, 1000 ବଦନ ବା ଖଣା ରହିଛି ତାଙ୍କର। ତେଣୁ ସେଠିକି ଯାଇକି ସେମାନେ କହିଲେ, ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଏଇ ଆମର ସମସ୍ୟାର ସମାଧାନ କରନ୍ତୁ, ଆମକୁ ଯେ କିଏ ଶ୍ରେଷ୍ଠ ତାକୁ ନିର୍ଣ୍ଣୟ କରନ୍ତୁ। ତେଣୁ ଭଗବାନ କହିଲେ, ପ୍ରଥମେ ଜଣେ ଏ ଭଗବାନଙ୍କୁ ଧାରଣ କର, ଏ ଭୁବନେଶ୍ୱରକୁ ଧାରଣ କର, ଭୁବନ ତିନି ଭୁବନକୁ ଯେ ଧାରଣ କରିବେ, ତାପରେ ମୁଁ ଯାଇକି ମୋର ନିର୍ଣ୍ଣୟ ପ୍ରଦାନ କରିବି। ତେଣୁ ପ୍ରଥମେ ବିଶ୍ୱାମିତ୍ର ଚେଷ୍ଟା କରିପାରିଲେ ନାହିଁ, କିନ୍ତୁ ବଶିଷ୍ଠ ଋଷି ସିଏ ଧାରଣ କରିଦେଲେ, ଯୋଗଶକ୍ତି ରହିଛି ଧାରଣ କରିପାରିବେ। ଏବଂ ତେଣୁ ଭଗବାନ କହିଲେ, ଆଉ ମୋତେ କିଛି କହିବାକୁ ପଡ଼ିବ, କିଏ ଶ୍ରେଷ୍ଠ, ସମସ୍ୟାର ସମାଧାନ ହୋଇଗଲା। ତେଣୁ ଏ ଯେଉଁ ଭଗବାନ ଏ ସମଗ୍ର ଭୁବନକୁ ଧାରଣ କରିଛନ୍ତି, ସମଗ୍ର ବ୍ରହ୍ମାଣ୍ଡକୁ ଧାରଣ କରିଛନ୍ତି, ତାଙ୍କୁ କୌଣସି କଷ୍ଟ ହେଉନାହିଁ। ଯେଉଁ ଆନନ୍ଦ ଖାଲି ଧାରଣ କରିଛନ୍ତି ତା ନୁହଁ, ଭଗବାନଙ୍କ ଗୁଣଗାନ କରି ଚାଲୁଛନ୍ତି। କାହା କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ଏକଥା ବ୍ରହ୍ମା କହୁଛନ୍ତି ନାରଦମୁନିଙ୍କୁ, ଯେ ନାତଂ ବିଦା ନମି ମୁନୟୋଗ୍ରଜାସ୍ତେ ମାୟା ବଳସ୍ୟ ପୁରୁଷସ୍ୟ କୁତୂପରାଜେ ଗାୟଂ ଗୁଣାନ୍ ଦଶସତା ଆଦିଦେବ ଶେଷ ଅଧୁନାଭି ସଂଗତି ନାଚ ପାରମ। ଯେତେବେଳେ ନାରଦମୁନି ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବ୍ରହ୍ମାଙ୍କୁ ପଚାରୁଛନ୍ତି, ତାଙ୍କ ପିତାଙ୍କୁ ପଚାରୁଛନ୍ତି, ପିତା ଆପଣ କାହାର ଧ୍ୟାନ କରୁଛନ୍ତି, ଆପଣ ତ ସୃଷ୍ଟିକର୍ତ୍ତା, ଏ ବିଶ୍ୱର ସୃଷ୍ଟିକର୍ତ୍ତା ଆପଣ, ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି, ଆପଣଙ୍କ ଉପରେ ଆଉ କିଏ ଅଛନ୍ତି। ତେଣୁ ବ୍ରହ୍ମା କହୁଛନ୍ତି, ଭଗବାନ ବିଷୟରେ କହିବା ପ୍ରକୃତରେ ଭଗବାନ ହିଁ ସୃଷ୍ଟି କରନ୍ତି। ସୁଜାମି ତା ନିୟୁକ୍ତ ହନ୍, ମୁଁ ଯେଉଁ ସୃଷ୍ଟି କରୁଛି ମୁଁ ତାଙ୍କ ଦ୍ୱାରା ଚାକିରି ପାଇଛି। ଆମର ଯେମିତି ବିଭିନ୍ନ ପ୍ରକାର ଚାକିରି ରହିଛି, ସବୁଠୁ ଶ୍ରେଷ୍ଠ ଚାକିରି ହେଉଛି IAS ଚାକିରି ଆମେ କହିବା, ଏ ବିଶ୍ୱରେ ମଧ୍ୟ ସବୁଠାରୁ ଶ୍ରେଷ୍ଠ ଚାକିରି ହେଉଛି ବ୍ରହ୍ମା ଚାକିରି। ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କହିଛନ୍ତି କଥା ପ୍ରତ୍ୟେକମାନଙ୍କୁ, ଯେ ସ୍ୱଧର୍ମନିଷ୍ଠ ସତଧର୍ମ ବିକୁମା ବିରଞ୍ଜିତା ମେଟି, ଜଣେ ଯଦି ନିଜର ସ୍ୱଧର୍ମକୁ 100 ଜନ୍ମ ଧରି ପାଳନ କରିବେ ତାହେଲେ ସେ ପୋଷ୍ଟ ପାଇବେ, ବିରଞ୍ଜି ପୋଷ୍ଟ ବା ବ୍ରହ୍ମା ପୋଷ୍ଟ ପ୍ରାପ୍ତ ହେବେ। ତେଣୁ ବ୍ରହ୍ମା ସବୁତା କହୁଛନ୍ତି, ସୁଜାମି ତା ନିୟୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ମୋତେ ଚାକିରି ଦେଇଛନ୍ତି, ନିଯୁକ୍ତି ଦେଇଛନ୍ତି, ଏବଂ ଖାଲି ମୁଁ ଯେ ନିଯୁକ୍ତି ପାଇଛି ତା ନୁହଁ, ହର ହରଜି ତଦ୍ବସ, ହର ଯେ ତୁମର ବଡ଼ ଭାଇ ଶିବଜୀ, ସେ ମଧ୍ୟ ଏ ଭୌତିକ ଜଗତକୁ ଧ୍ୱଂସ କରୁଛନ୍ତି, ସେ ଭଗବାନଙ୍କର ଦ୍ୱାରା ନିଯୁକ୍ତ ହୋଇକି କରୁଛନ୍ତି, ତାଙ୍କର ବସରେ ତାଙ୍କର ଅଧୀନରେ କରୁଛନ୍ତି। ଏବଂ ଖାଲି ଯେ ମୁଁ ଆଉ ଶିବଜୀ କରୁଛନ୍ତି ତାହା ନୁହଁ, ତାଙ୍କର ଚାକିରି କରୁଛୁ ତାହା ନୁହଁ, ବିଶ୍ୱଂ ପୁରୁଷ ରୂପେଣ ଭଗବାନ ବିଷ୍ଣୁ, ସେ ମଧ୍ୟ ପୁରୁଷ, ବିଷ୍ଣୁ ପୁରୁଷ ରୂପେଣ ପରିପାଦି ତ୍ରିଶକ୍ତି ଧ୍ରୁବ, ଏ ତ୍ରିଜଗତକୁ ପାଳନ କରୁଛନ୍ତି, ପରିପାଦି ତ୍ରିଶକ୍ତି ଧ୍ରୁବ, ତିନୋଟି ଶକ୍ତି ତାଙ୍କର ରହିଛି। ତେଣୁ ଏଇଭଳି ଭାବରେ ବା ଏମାନେ ସବୁ ତିନୋଟି ଶକ୍ତି, ଭଗବାନଙ୍କର ତିନୋଟି ଶକ୍ତି, ସୃଷ୍ଟି ଶକ୍ତିର ମୂର୍ତ୍ତି ହେଉଛନ୍ତି ବ୍ରହ୍ମା, ସୃଜନ ଶକ୍ତିର ମୂର୍ତ୍ତି ହେଉଛନ୍ତି ବ୍ରହ୍ମା, ପାଳନ ଶକ୍ତିର ମୂର୍ତ୍ତି ହେଉଛନ୍ତି ବିଷ୍ଣୁ, ଏବଂ ସଂହାର ଶକ୍ତିର ମୂର୍ତ୍ତି ହେଉଛନ୍ତି ଶିବଜୀ। ତେଣୁ ସେ କହୁଛନ୍ତି ଯେ ଭଗବାନଙ୍କର ସବୁ ଗୁଣ ସବୁ ବର୍ଣ୍ଣନା କରିଛନ୍ତି, ଏବଂ ଭଗବାନଙ୍କର ଶକ୍ତି, ଭଗବାନ ଲୀଳା ସେ ବର୍ଣ୍ଣନା କରି, ବିଭିନ୍ନ ଅବତାରମାନଙ୍କୁ ସେ ବର୍ଣ୍ଣନା କରି ଅନ୍ତିମରେ କଥା କହୁଛନ୍ତି ଯେ ସେ ଭଗବାନଙ୍କର ଗୁଣ ବା ଲୀଳା ଆମେ ତା'ର ଅନ୍ତ ପାଇପାରିବା ନାହିଁ। ନାନ୍ତଂ ବିଦା ନମି, ମୁଁ ପାଇପାରୁ ନାହିଁ କି ତୁମେ ମୋତେ ପାଇପାରୁନ, କି ମୁନୟ ଅଗ୍ରଜାସ୍ତେ ମୁନୟ ଅଗ୍ରଜାସ୍ତେ, ହେ ପୁତ୍ର ତୁମର ଯେଉଁ ଅଗ୍ରଜମାନେ ଅଛନ୍ତି ଚାରି କୁମାର ବା ଶିବଜୀ, ଏମାନେ ମଧ୍ୟ ତାଙ୍କର ଗୁଣର ଅନ୍ତ ପାଇପାରୁନାହାନ୍ତି। এবং গায়ন গুণান দশস কামন আদিদেব দশস মুখরে আদিদেব অনন্তদেব ভগবান গুণ গান প্রত্যাশন শেষ অধুনাদি সংবৃতি নাচ পার বর্তমান মধ্যে সেটা শেষ হোক না ভগবান গুণ শেষ হোক না অনন্তদেব সে তাঁর অনন্ত গুণ যেতে গুণ গান কালে শেষ হব না তার প্রমাণ হচ্ছে অনন্তদেব ভগবান গুণগান করছেন গোটিয়ে মুখের নুহ এক হাজার মুখের গুণগান করতে আসছেন কিন্তু শ্রেষ্ঠ বর্তমান মধ্যে শ্রেষ্ঠ হো না ভগবান গুণ তেমন সেই অনন্তদেব যাঙ্ক কথা এটি কুযাচ্ছি যাঙ্কর অংশ সেই বলরাম অংশ হচ্ছে অনন্তদেব সেই রাম যে বলরাম রাম সমস্ত আনন্দ প্রদান করেন সেখানে তাঁর নাম হচ্ছে রাম এবং তাঁর বহু বড় রয়েছে সেখানে তাঁর নাম মধ্যে বড়দেব বলে কুযাই ভগবান নামকরণে এ কথা গর্গাচার্য কে এবং ভগবান মধ্যে যেতে পঠাই যোগমায়া যেতে ভগবান বলরাম আসলে দেবকুঞ্জ গর্ভক আসলে সপ্তম গর্ভে আসলে সেতবে যেতবে পঠাই ভগবান যোগমায়া সে তাহলে যে দেবকিয়া জঠরে গর্ভ সুসাক্ষ্যম ধাম মানকম তৎ সন্নিকৃষ্ট রোহিণিয়া উদরে সন্নিবেশয় দেবকীকর জঠরে মোর যে ধাম শেষ সে বর্তমান এই সপ্তম গর্ভে আসছেন তাঁকু আকর্ষণ করি এই রোহিণী গর্ভে স্থাপন কর সেই সময় ভগবান তাঁকর নামকরণ করলে এগুলি ভাবে রাম বলদেব এই সব নামকরণ করা যাইছিল আগুন তেমন সেই রামস্য বলিদানবর সে মধ্যে আসি কৃষ্ণম আলিঙ্গ্য কৃষ্ণকে আলিঙ্গন করছেন বহুত আনন্দিত হয়ে যাই ভগবান লীলার বলদেব সব জাঁতি বলদেব তো বলদেব কিছু বড় কথা নুহ অন্য মানুষ কত বড় কথা হয়ে পড়ে কিন্তু বলদেব ভগবান যে কি ত্রিভুবন ধারণ করছেন এ তিন কোষর যে রয়েছে গোবর্ধন সে বড় কথা কম পচাশ কোটি যোজনর জগৎ কিছু ধারণ করছেন তো ভগবান বড় কে এইভাবে ভাবে বুঝিয়া পড়ব ভগবত তত্ত্ব এইভাবে ভাবে বুঝিয়া পড়ব ভগবান কত বড় আমি যদি ভাবা আমার টিকি অধিকা বড় না অবজান দিমা মূঢ়া মানসিক কর্মাশ্রিত পরম ভাব অজানত মম ভূত মহেশ্বর ভগবদ্গীতা নবমধ্যায় ভগবান কৌশল লোকমান বুঝিপারতে না ভগবান আমি কৃপা করার আসছেন এইসব লীলা যে করছেন এইসব চালিছে দশমধ্যায় যে দশমস্কন্ধে যে লীলা সব চালিছে ইয়ে হচ্ছে বিশেষ ভাবে আম মানুষ কৃপা করার নবমস্কন্ধ বিশ্বধ্যায় কৃপা শুকদেব গোস্বামী কেছেন কড়ো জনিষ্যমাণা কলিকাড়ে যে জন্মগ্রহণ করবে তাঁকর দুঃখ শোকতম উদম অনুগ্রহায় ভক্তানা সুপুণ্যম গতনোদ্যস আমি অনুগ্রহ করার ভগবান আসেন এসব লীলা করেন কিন্তু যে মূর্খ মানে ভগবান লীলা বুঝিপারতে না সে ভাবেন আমি জন মনুষ্য অবজানতি মান মূঢ়া মানসিক জন্মাশিত পরম ভাব জানত ভগবান যে ভাব রয়েছে ভগবান অচিন্ত শক্তি রয়েছে তাকে সে জানিপারতে না এইভাবে ভাবে বুঝিয়া পড়ে ভগবান বড় এইভাবে ভাবে ভগবদ্গীতার ভগবান কেছেন মু হচ্ছে বড় বড়বতান চাহম যেতে বড়বান ব্যক্তি অনেক তাঁকর সে বড় কেউটি পাই ভগবান সে বড় পাচ্ছেন বড় বড়বতান চাহম আমার যে বেশি বড়বান অনেক সব বিভিন্ন প্রকার পুরস্কার পাচ্ছেন রেসলর মানে বা ক্রিকেট মানে যে ওজন উঠাউছেন সে প্রাইজ পাচ্ছেন ফার্স্ট প্রাইজ সেকেন্ড প্রাইজ থার্ড প্রাইজ এইভাবে ভাবে কেতে সে ভাবতে আমার শক্তিরে আমি সব উঠাই দেবে কিন্তু সে জাঁতি না যে শক্তি সে প্রাপ্ত হয়েছেন সে ভগবান এই বড়দেব প্রাপ্ত হয়েছেন বড় বলবতান চাহম যেতে বলবান ব্যক্তি অনেক এতে প্রাইজ নেওছেন বা যে যে প্রাইজ পাচ্ছেন সব ক্রিকেটরে হোক বা বিভিন্ন প্রকার বিভিন্ন প্রকার প্রাইজ পাচ্ছেন বড় নিশ্চিত ভাবে যে প্রাইজ পাচ্ছেন সে ভাবছেন মোর শক্তি মু କରିଥିଲି ଅଭ୍ୟାସ କରିଥିଲି ଏସବୁ କରିଥିବାରୁ ମୁଁ ଆଜି ଏଇଟା ପାଇଲି ଏଭଳି ଭାବରେ ଅଧିକାଂଶ ଜାଣନ୍ତି। ଦତ୍ତବିତ୍ ମହାଭାବ ଗୁଣ କର୍ମ ବିଭାଗ ହେଉ ଗୁଣାଗୁଣସୁ ବର୍ତ୍ତନ୍ତେ ଏଇଠି ମଧ୍ୟ ଆମ ସଦ୍ୟତେ ସାଧାରଣତଃ ଲୋକମାନେ ଭାବନ୍ତି ସେମାନେ ଏସବୁ କରୁଛନ୍ତି। ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ ଯାହା ସବୁ ଏ ଭୌତିକ ଜଗତରେ ହେଉଛି ଏ ଭଗବାନଙ୍କର ଯେଉଁ ତିନି ଗୁଣ ରହିଛି ସତ୍ଵ ରଜ ଏବଂ ତମ ଏ ତିନି ଗୁଣ ଦ୍ୱାରା ଅଧୀନରେ ସବୁ ସମସ୍ତେ କର୍ମ କରୁଛନ୍ତି। ପ୍ରକୃତି କ୍ରିୟମାଣାନି ଗୁଣେଇ କର୍ମାଣି ସର୍ବଶଃ କିନ୍ତୁ ଅହଙ୍କାର ଗୁଣାତ୍ମା ଯେଉଁମାନଙ୍କର ଅହଙ୍କାର ଯେଉଁ ଅହଙ୍କାର କହିଲେ ମିଥ୍ୟା ଅହଙ୍କାର ଫଲ ଚିଗୋ ପ୍ରଭୁପାଦ ମହାରାଜ ଟ୍ରାନ୍ସଲେସନ୍ କରିଛି ଫଲ ଚିଗୋ ଆମେ ସମସ୍ତଙ୍କର ଫଲ ଚିଗୋ ରହିଛି ଅହଙ୍କାର ଅହଙ୍କାର ଅର୍ଥ ହେଉଛି କ'ଣ ମୁଁ ତ ଯେଉଁଟାକ ମୁଁ ଅହଂ କରି ମୁଁ ଯେଉଁ କହୁଛି ମୁଁ ଆମେ ଯେଉଁ କଥା କହୁଛେ ମୁଁ ମୋର ଏସବୁ କହୁଛେ ଇଏ ପ୍ରକୃତ ମୁଁ ନୁହଁ ଏ ପ୍ରକୃତ ଅହଙ୍କାର ନୁହଁ ଇଏ ହେଉଛି ବିଦ୍ୟା ଅହଙ୍କାର ସେଥିପାଇଁ ମହାପ୍ରଭୁ କହିଛନ୍ତି ଆମର ଅହଙ୍କାର କେଉଁଟା ନାହଂ ବିପ୍ରୋ ନା ନରବଦୀ ନା ବୈଶ୍ୟ ଶୁଦ୍ରବା ନାହଂ କର୍ଣ୍ଣୀ ନା ଶୁଗ୍ରବତୀ ନା ବନସ୍ତୋଜ ଦେର୍ବା କିନ୍ତୁ ପୃଥିବୀ କିଳ ପରମାଣୁନାଶ ଅହଙ୍କାର ଆମେ ପ୍ରକୃତରେ ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୂଦ୍ର ନୁହଁ ବା ବ୍ରହ୍ମଚାରୀ ନୁହଁ ବା ଗୃହସ୍ଥ ନୁହଁ ବା ବାଣପ୍ରସ୍ଥ ନୁହଁ ବା ସନ୍ୟାସ ମଧ୍ୟ ନୁହଁ ଆମେ ତେଣୁ ଇଏ ହେଲା ନେଗେଟିଭ କୁହାଗଲା ନକାରାତ୍ମକ ଭାବରେ କୁହାଗଲା ତାହେଲେ ଆମେ କିଏ ନା ଆମେ ହେଉଛେ ସେଇ ନିଖିଳ ପରମାନନ୍ଦ ଏଇ ରାମ କଥା କୁହାଯାଉ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି ସେ ଯିଏ ଗୋପୀ ଭଟ୍ଟ ଗୋପୀମାନଙ୍କୁ ଯିଏ ଭରଣ କରନ୍ତି ପାଳନ କରନ୍ତି ତାଙ୍କ ପାଦପଦ୍ମର ଯେଉଁମାନେ ରହିଛନ୍ତି ପାଦ ଗୋପୀ ଭଟ୍ଟ ପାଦ ଦାସ ଦାଦାମ ଦାସ ଇଏ ହେଉଛି ପ୍ରକୃତ ଅହଙ୍କାର ଇଏ ହେଉଛି ଆମର ପ୍ରକୃତ ପରିଚୟ କେତେଜଣ ଲୋକ ଜାଣନ୍ତି ତାଙ୍କ ନିଜର ପରିଚୟ ଜାଣନ୍ତି କେତେଜଣ ଜାଣନ୍ତି ନିଜର ପରିଚୟ ଜାଣନ୍ତି ନାହିଁ ସେ ଅନ୍ୟ ଭଗବାନ କଥା କ'ଣ କହିପାରିବେ କଷ୍ଟିତ ମାନ ବ୍ୟତୀ ତତ୍ତ୍ୱ ସେଥିପାଇଁ ଭଗବତ ଭଗବାନ କହିଲେ ଖୁବ୍ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି ତେଣୁ ଭଗବାନ ଯେଉଁ ସାତ ଦିନ ପରେ ଧାରଣ କଲେ ଭାଗବତ ସପ୍ତାହ ଅନୁଷ୍ଠିତ ହୋଇଗଲା ଆମେ ଯେଉଁଭଳି ଭାବରେ ଭାଗବତ ସପ୍ତାହ କରୁଛେ ସେଇଭଳି ଭାବରେ ଭଗବାନ ନିଜେ ଏଇ ସପ୍ତାହ ଧରି ଲୀଳାଟି କଲେ ଏଭଳି ଲୀଳା ଆମେ ପାଇବା ନାହିଁ ଯେତେ ଭଗବାନ ଲୀଳା ରହିଛି ଏଭଳି ସପ୍ତାହ ବ୍ୟାପୀ ଲୀଳା ନିରବଚ୍ଛିନ୍ନ ଭାବରେ ଯେଉଁଭଳି ଭାବରେ ସୁଖଦେବ ଗୋସ୍ୱାମୀ ସାତ ଦିନ ଧରି ଭଗବାନ କଥା କହୁ ଚାଲିଛନ୍ତି ପରିକ୍ଷିତ ମହାରାଜ ମଧ୍ୟ ଶ୍ରବଣ କରିଚାଲିଛନ୍ତି ଏବଂ ସ୍ୱର୍ଣ୍ଣକାଳୀ ଋଷିମାନେ ମଧ୍ୟ ସେଇଭଳି ଭାବରେ ସପ୍ତାହ ଶ୍ରବଣ କରିଥିଲେ କିନ୍ତୁ ଭଗବାନଙ୍କ ଲୀଳା ସବୁ ରହିଛି ଇଏ ହେଉଛି ଗୋଟେ ଅନବଦ୍ୟ ଲୀଳା ଏଭଳି ଏଭଳି ଲୀଳା ଅନ୍ୟ କେଉଁ ଲୀଳା ନାହିଁ ସାତ ଦିନ ଧରି ଏ ଲୀଳାଟି ଚାଲିଛି ସାତ ଦିନ ସାତ ରାତି ଧରି ତେଣୁ ବହୁତ ବ୍ରଜବାସୀମାନେ ବହୁତ ଆନନ୍ଦିତ ହୋଇ ଏବଂ ମା ଯଶୋଦା ରୋହିଣୀ ଏବଂ ନନ୍ଦ ମହାରାଜ ଏବଂ ଭଗବାନ ବଳରାମ କୃଷ୍ଣ ଆଲିଙ୍ଗ ଯୁଜୁ କୃଷ୍ଣଙ୍କୁ ଆଲିଙ୍ଗନ କରୁଛନ୍ତି ଏବଂ ଆଶିଷ ସ୍ନେହା ଦ୍ୱାରା ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଭଗବାନଙ୍କ ଆଶୀର୍ବାଦ ପ୍ରଦାନ କରୁଛନ୍ତି ଭଗବାନଙ୍କର ଆଶୀର୍ବାଦର ଆବଶ୍ୟକତା ନାହିଁ କିନ୍ତୁ ତଥାପି ସେ ସମସ୍ତଙ୍କୁ ସମ୍ମାନ କରୁଛନ୍ତି ସମସ୍ତଙ୍କ ଆଶୀର୍ବାଦ ମୁଖ୍ୟ କରୁଛନ୍ତି ଯେତେବେଳେ ଭଗବାନ ତାଙ୍କ ଲୀଳା କରୁଥିଲେ ଦ୍ୱାରକାରେ ସେ ସମୟରେ ନାରଦମୁନି ଯାଇ ପହଞ୍ଚନ୍ତି ନାରଦମୁନିଙ୍କର ମଧ୍ୟ କୌତୁହଳ ଯାହା ରହିଛି ଭଗବାନ କିଭଳି ଲୀଳା କରୁଛନ୍ତି 16,108 ରାଣୀ 16,108 ମହଲ ଭଗବାନ ଏଠି ବିସ୍ତାର କରିଛନ୍ତି ତେଣୁ ଭଗବାନ ଏ ଯେଉଁ ଲୀଳା କରୁଛନ୍ତି ନାରଦମୁନିଙ୍କର ମଧ୍ୟ କୌତୁହଳ ଯାହା ହେଲା ବହୁତ ମୁନିଷମାନେ ଯେଉଁ ଯୋଗସିଦ୍ଧି ପ୍ରାପ୍ତ ହୋଇଛନ୍ତି ସେମାନେ ନିଜକୁ ବିସ୍ତାର କରନ୍ତି କିନ୍ତୁ ଭଗବାନଙ୍କ ଭଳି ବିସ୍ତାର ସେମାନେ କରିପାରିବେ ନାହିଁ ନାରଦମୁନି ଗୋଟିଏ ମହଲା ଗୋଟିଏ ରାଣୀ ମହଲରୁ ଗୋଟିଏ ରାଣୀ ମହଲରୁ ଅତିକ୍ରମ କରିପାରି ଯାଉଛନ୍ତି ଭଗବାନ ବିଭିନ୍ନ ଲୀଳା କରୁଛନ୍ତି କେଉଁଠି କ'ଣ ଲୀଳା ସବୁ କରୁଛନ୍ତି କେଉଁଠି ନିଜ ରାଣୀଙ୍କ ପାଖରେ ବସି ପ୍ରେମାଳାପ କରୁଛନ୍ତି କେଉଁଠି ପୁତ୍ରମାନ ସହିତ ତାଙ୍କର ପୁତ୍ରମାନଙ୍କର ଲାଳନପାଳନ କରୁଛନ୍ତି, କେଉଁଠି ନାତିମାନଙ୍କର ବିବାହ ଉତ୍ସବ ସମ୍ପନ୍ନ କରୁଛନ୍ତି, ଏକ ସମୟରେ ସବୁ ପ୍ରକାର ଲୀଳା ଚାଲିଛି। ତେଣୁ ଏଇ ଯେଉଁ ଲୀଳା ଭଗବାନଙ୍କର ଦେଖି ଦେଉଛନ୍ତି ଆରମ୍ଭିନୀକୁ, ତାଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କୁ ସମ୍ମାନ ଜଣାଉଛନ୍ତି, ତାଙ୍କ ପାଦଦୌତ କରୁଛନ୍ତି, ତାଙ୍କୁ ପଚାରୁଛନ୍ତି ମୁନି କେମିତି ଆସିଲେ, କେଉଁ ପାଇଁ ଆସିଲେ, ଏଇଭଳିଆ ପଚାରୁଛନ୍ତି। ତେଣୁ ନାରଦ ମୁନି ସେଟାକୁ ଗ୍ରହଣ କରୁଛନ୍ତି, ଯଦିଓ ଭଗବାନ ସେ ଜାଣନ୍ତି ନାରଦ ଭଗବାନଙ୍କ ଭକ୍ତ ଅବତାର ସେ ତେଣୁ ନାରଦ, କିନ୍ତୁ ଏ ଭଗବାନ ଲୀଳାକୁ ବୁଝି ସେ ଗ୍ରହଣ କରୁଛନ୍ତି, ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି। ଗୋଟିଏ ରାଣୀ ମହଲରୁ ଆଉ ଗୋଟିଏ ମହଲରୁ ଗଲାବେଳକୁ ଭଗବାନ ପୁଣି ଆସନ୍ତି, ପ୍ରଣାମ କରୁଛନ୍ତି, ତାଙ୍କୁ ସମ୍ମାନ ଜଣାଉଛନ୍ତି। ଏଇଭଳି ଭାବରେ ଭଗବାନ କୌଣସି ଆଶୀର୍ବାଦ ଦରକାର ନାହିଁ, ଆମର ଆଶୀର୍ବାଦ ଦରକାର। ଯେତେବେଳେ ମହାଭାରତ ଯୁଦ୍ଧ ଆରମ୍ଭ ହେଲା, ମହାଭାରତ ଯୁଦ୍ଧ ଭଗବାନ କହିଲେ ଅର୍ଜୁନକୁ ଜ୍ଞାନ ପ୍ରଦାନ କଲେ, ଭଗବତ ଗୀତା ଜ୍ଞାନ ପ୍ରଦାନ କଲେ, ତାପରେ ପୁଣି ଥରେ ଶଙ୍କନାଥ ହେଇ ପୁଣି ଯେତେ ଯୁଦ୍ଧ ଆରମ୍ଭ କରିଛି, ସେ ଜଣେ ଯୁଧିଷ୍ଠିର ମହାରାଜ ରଥରୁ ଓହ୍ଲେଇ କରୁଛନ୍ତି, ଚତୁର୍ବଳକୁ ଯେମିତି ପାଣ୍ଡବମାନେ ଦେଖି ଆଶ୍ରୟ ଦେଉଛନ୍ତି, ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବା କଥା, ପୁଣି କାହିଁକି ଚତୁର ରଥରୁ ଓହ୍ଲେଇଲେ, ଏବଂ ଯୁଧିଷ୍ଠିର ମହାରାଜ ପଛରେ ଭୀମ, ଅର୍ଜୁନ, ନକୁଳ, ସହଦେବ, ଭଗବାନ କୃଷ୍ଣ ଏବଂ ମୁଖ୍ୟ ମୁଖ୍ୟ ସେନାପତିମାନେ ମଧ୍ୟ ଯାଉଛନ୍ତି। ପୂର୍ବ ଦିଗରୁ ମାନେ ପୂର୍ବ ଦିଗରେ ଥିଲେ କୌରବମାନେ, ପଶ୍ଚିମ ଦିଗରେ ଅଛନ୍ତି ପାଣ୍ଡବମାନେ, ତେଣୁ ପୂର୍ବ ଅଭିମୁଖରେ ସେମାନେ ଯାଉଛନ୍ତି, ତାଙ୍କର ଶତ୍ରୁ ଅଭିମୁଖରେ ଯାଉଛନ୍ତି, ସେମାନେ ଆଶ୍ରୟ ଦେଉଛନ୍ତି, ପୁଣି କାହିଁକି ମହାରାଜ ଯାଉଛନ୍ତି, ତାଙ୍କ କ'ଣ ପାଇଁ ଯାଉଛନ୍ତି। ତେଣୁ ଯୁଧିଷ୍ଠିର ମହାରାଜ ପାଖରେ ଯାଇ ଭୀଷ୍ମଦେବଙ୍କ ପାଖରେ ଯାଇ ତାଙ୍କୁ ପ୍ରଣାମ କରୁଛନ୍ତି, ତାଙ୍କୁ ଆଶୀର୍ବାଦ ପ୍ରାର୍ଥନା କରୁଛନ୍ତି। ତେଣୁ ଭୀଷ୍ମଦେବ ସେଠି ଯଦିଓ ରହିଛନ୍ତି ଦୁର୍ଯ୍ୟୋଧନ, କିନ୍ତୁ ଭୀଷ୍ମଦେବ ତାଙ୍କୁ ଆଶୀର୍ବାଦ ପ୍ରଦାନ କରୁଛନ୍ତି, ବିଜୟୀ ହବ, ବିଜୟ ହବ, ତେଣୁ ବିଜୟ ହୁଅ, ଯଦିଓ ସେ ଶତ୍ରୁପକ୍ଷରେ ରହିଛନ୍ତି, କିନ୍ତୁ ତଥାପି ସେମାନେ ଆଶୀର୍ବାଦ ଦେଉଛନ୍ତି। ସେହିଭଳି ଦ୍ରୋଣାଚାର୍ଯ୍ୟ ପାଖକୁ ଯାଇଛନ୍ତି, ଦ୍ରୋଣାଚାର୍ଯ୍ୟମାନେ ତାଙ୍କୁ ଆଶୀର୍ବାଦ ଦେଇଛନ୍ତି, ଯୁଧିଷ୍ଠିର ମହାରାଜ ପଚାରୁଛନ୍ତି କେମିତି ଆମେ ବିଜୟ ଲାଭ କରିବୁ, ଭୀଷ୍ମଦେବ ପଚାରୁଛନ୍ତି। ଭୀଷ୍ମଦେବ କହିଲେ ମୋ ସାମ୍ନାରେ ଯଦି କୌଣସି ନାରୀ ବା କିଏ ଜଣେ ରହିଯିବେ ତାହେଲେ ମୁଁ ଅସ୍ତ୍ର ତ୍ୟାଗ କରିଦେବି, ଏଇଭଳି ଭାବରେ ସମସ୍ତେ ତାଙ୍କ କଥା କହିଛନ୍ତି। ଆଶୀର୍ବାଦ ହେଉଛି ବଡ଼ କଥା, ଆଶୀର୍ବାଦ ମାଧ୍ୟମରେ ଆମେ ଅନେକ କିଛି ପ୍ରାପ୍ତ ହୋଇପାରିବା, ଭଗବାନ କୃପା ପ୍ରାପ୍ତ ହୋଇପାରିବା। ତେଣୁ ଯେ ଆଶୀର୍ବାଦ ଦିଆଯାଏ, ସବୁଠୁ ଶ୍ରେଷ୍ଠ ଆଶିଷ କ'ଣ, କୃଷ୍ଣମତି ରସ୍ତୁ, ମହାପ୍ରଭୁ ଏହି ଆଶୀର୍ବାଦ ପ୍ରଦାନ କରନ୍ତି, ଯିଏ ତାଙ୍କୁ ପ୍ରଣାମ କରନ୍ତି ତାକୁ ଏହି ଆଶୀର୍ବାଦ ଦିଅନ୍ତି, କୃଷ୍ଣମତି ରସ୍ତୁ, ଆପଣଙ୍କର ମତି ଆପଣଙ୍କର ମନ ଭଗବାନ ପାଖରେ ରହୁ, ସବୈ ମନ କୃଷ୍ଣ ପଦାର ବିନ୍ଦୟ, ସେହି ମନକୁ ଭଗବାନ ପାଦପଦ୍ମରେ ରଖିବା ଏତେ ସହଜ ଜିନିଷ ନୁହଁ। ଭଗବତ ଗୀତାର ସାର ହେଉଛି ଏଇଟା, ମନମନା ଭବ, ମନରେ ମନ ଚିନ୍ତା କର। ତେଣୁ ଯେଉଁମାନେ କୃଷ୍ଣ ଭକ୍ତ ସେମାନଙ୍କୁ ଆଶୀର୍ବାଦ ପ୍ରଦାନ କରନ୍ତି, ସେ ହେଉଛି କୃଷ୍ଣେ ମତି ରସ୍ତୁ, କୃଷ୍ଣଙ୍କ ପାଖରେ ଆପଣ ମତି ରହୁ, କିନ୍ତୁ କୃଷ୍ଣଙ୍କୁ ଯେତେବେଳେ ଆଶୀର୍ବାଦ ପ୍ରଦାନ କରିବେ ସେତେବେଳେ କ'ଣ କହିବେ, ସେଇ କୃଷ୍ଣଙ୍କ ପାଖରେ ପାଦପଦ୍ମରେ ଆମର ମତି ରହୁ, ଆମ ମନ ରହୁ ବୋଲି ଅନ୍ୟମାନଙ୍କୁ ସିନା ଆଶୀର୍ବାଦ ଦେବେ, କିନ୍ତୁ କୃଷ୍ଣଙ୍କୁ ଆଶୀର୍ବାଦ ଦେଲେ କ'ଣ ଦେବେ ଆଶୀର୍ବାଦ, ତାଙ୍କୁ ଆଉ କ'ଣ କହିବେ, କୃଷ୍ଣ ମତି ରସ୍ତୁ, ସେ ତ ନିଜେ କୃଷ୍ଣ। ତେଣୁ ସେମାନେ ଆଶୀର୍ବାଦ ପ୍ରଦାନ କରି ତୁମେ ଚିରଞ୍ଜୀବୀ ହୁଅ, ତୁମେ ଚିରଞ୍ଜୀବୀ ରୁହ, ତୁମେ ବଳଶାଳୀ ହୁଅ, ଏଇଭଳି ଭାବରେ ସବୁ ଆଶୀର୍ବାଦ ପ୍ରଦାନ କରନ୍ତି। ତେଣୁ ଆଜି ଯଶୋଦା, ରୋହିଣୀ, ନନ୍ଦ ମହାରାଜ, ରାମ, ବଳରାମ, ଭଗବାନ ସେମାନେ କୃଷ୍ଣଙ୍କୁ ଆଲିଙ୍ଗନ କରି ଏବଂ ଯୁଜୁଜୁ ଆଶିଷ ସ୍ନେହ କା ଦ୍ୱାରା, ଅତିଶୟ ସ୍ନେହ କା ଦ୍ୱାରା, ଏ ସ୍ନେହ ବହୁତ ଉନ୍ନତତରର, ଚୈତନ୍ୟ ଚେତନାଙ୍କୁ ବର୍ଣ୍ଣନା କରାଯାଇଛି। ଆମର ସ୍ନେହ କଥା ତ ଚିନ୍ତା କରିପାରିବା ନାହିଁ, ଆମେ ଯେଉଁ ଆରମ୍ଭ କରୁଛେ ବିଶେଷ ଭାବରେ ସାଧକ ବର୍ତ୍ତମାନ ପାଇଁ କୁହାଯାଉଛି, ଆମେ ଆଦୌ ଶ୍ରଦ୍ଧା କିଛି ବିଶ୍ୱାସ ରହିଛି ଭଗବାନ ବିଷୟରେ ବା ଶାସ୍ତ୍ର ବିଷୟରେ କିଛି ବିଶ୍ୱାସ ରହିଛି, ସେଥିପାଇଁ ଆମେ ସାଧୁସଙ୍ଗ କରୁଛେ, ଆଦୌ ଶ୍ରଦ୍ଧା ତଥା ସାଧୁସଙ୍ଗ। ସାଧୁସଙ୍ଗ କଲେ କ'ଣ ହୁଏ ନା,
હરે કૃષ્ણ હરે કૃષ્ણ 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 હરે 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 રામ 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 હરે
ભજન ક્રિયા હોય સાધુશ્રમ કરી ભજન ક્રિયા તમને કરું નાખી ત્યારે બુજવ પડ્યો તો સાધુશ્રમ કરું નાખી સાધુસંગરે ભજન ક્રિયા આરંભ હોય તેનો મન જળ ભજન હોતી ભગવાન કર સેવડે અનર્થ નિવૃત્ત હોય ବିଭିନ୍ନ ପ୍ରକାର ଅନର୍ଥ ରହିଛି ତେଣୁ ଯେଉଁ ପରିମାଣରେ ଅନର୍ଥ ନିବୃତ୍ତ ହେଉଛି ସେହି ପରିମାଣରେ ଆମେ ଏଇ ଭଗବତ ରାଜ୍ୟରେ ଉନ୍ନତି କରୁଛେ ଅଗ୍ରଗତି କରୁଛେ ପ୍ରଥମ ସ୍ତର ହେଉଛି ନିଷ୍ଠା ତଥା ନିଷ୍ଠା ନିଷ୍ଠା ସ୍ତର ଆସୁଛି ହେଉଛି ପ୍ରଥମ ସ୍ତର ଭକ୍ତିର ପ୍ରଥମ ସ୍ତର ହେଉଛି ନିଷ୍ଠା ସ୍ତର ତାଠୁ ଯେତେବେଳେ ଜଣେ ଉନ୍ନତି କରୁଛି ସେତେବେଳେ ଆସୁଛି ନିଷ୍ଠା କ'ଣ ପ୍ରଥମ ନିଷ୍ଠା ରୁଚି ତାପରେ ରୁଚି ଆସୁଛି ରୁଚି ଟେଷ୍ଟ ଆସୁଛି ଭଗବାନ କଥାରେ ଆନନ୍ଦ ଆସୁନି ଆମର ଯେତେବେଳେ ଆମ ଭଗବାନ କଥାରେ ଆନନ୍ଦ ଆସିଲେ ବୁଝିବାକୁ ପଡ଼ିବ ଆମେ ଦ୍ୱିତୀୟ ସ୍ତରକୁ ଆସି ପହଞ୍ଚିଗଲେ ଭାଗବତର ଆରମ୍ଭରେ ସୁତ ଗୋସ୍ୱାମୀ ସୌନକା ଦୃଷ୍ଟି କିଛି କଥା କହୁଛନ୍ତି ଧର୍ମ ସଂସ୍କୃତି ପୁଂସାମ ବିଶ୍ୱକ୍ଷେନ କଥା ସୁର ନୋତ୍ପାଦ ଯଦି ରଖି ଶ୍ରମ ଏହି କେବଳ ଯେଉଁମାନଙ୍କର ଭଗବାନ କଥାରେ ଆଗ୍ରହ ଆସୁନାହିଁ ଯଦିଓ ସେମାନେ ଧର୍ମ ପାଳନ କରୁଛନ୍ତି ସୁଅନିଷ୍ଠିତ ସୁନ୍ଦର ଭାବରେ ପାଳନ କରୁଛନ୍ତି କିନ୍ତୁ ଭଗବାନ କଥାରେ ଆନନ୍ଦ ଆସୁନାହିଁ କାରଣ ସେ କହୁଛନ୍ତି ନିଶ୍ଚିତ ଭାବରେ ତାଙ୍କର ଯାହା ସବୁ କରୁଛନ୍ତି ସେଥିରୁ ଶ୍ରମ ଏଭଳି କେବଳ ଏବଂ କେବଳ ଦୁଇଟି ଶବ୍ଦ ବ୍ୟବହାର କରାଯାଇଛି ନିଶ୍ଚିତ ଭାବରେ ଶ୍ରମ ଏବଂ କେବଳ ଶ୍ରମ ଅନ୍ୟ କିଛି ମଧ୍ୟ ନାହିଁ ଶ୍ରମ ଛଡ଼ା ଆଉ କିଛି ମିଳିବ ନା ତାହା କେବଳ ଶ୍ରମ ତେଣୁ ଭଗବାନ କଥାରେ ରୁଚି ଆସୁଛି ଆନନ୍ଦ ଆସୁଛି ତାହେଲେ ବୁଝିବାକୁ ପଡ଼ିବ ଆମେ ଦ୍ୱିତୀୟ ସ୍ତରକୁ ଯାଇ ପହଞ୍ଚିଗଲେ ଭକ୍ତି ମାର୍ଗରେ ଦ୍ୱିତୀୟ ସ୍ତରକୁ ଆସି ପହଞ୍ଚିଗଲେ ନିଷ୍ଠା ରୁଚି ତାପରେ ଆଉ ଟିକେ ଉନ୍ନତି ଯେଉଁମାନେ କରିବେ ଆସକ୍ତି ସ୍ତରକୁ ଆସି ପହଞ୍ଚିବେ ଆସକ୍ତି ସ୍ତର କ'ଣ ନା ଆମର ଯେମିତି ବର୍ତ୍ତମାନ ଭୌତିକ ଆସକ୍ତି ରହିଛି ଭାବରେ ଯେଉଁମାନେ ନିଶାଦ ସେବନ କରୁଛନ୍ତି ଯେଉଁ ଆସକ୍ତି ଏତେ ହେଇଯାଇଛି ଚେଷ୍ଟା କଲେ ମଧ୍ୟ ସେ ଛାଡ଼ିପାରୁନାହାନ୍ତି ସେ ଆସକ୍ତି ଛାଡ଼ିପାରୁନାହାନ୍ତି କିନ୍ତୁ ସେହିଭଳି ଭାବରେ ଭଗବାନ ପ୍ରତି ଆମର ଆସକ୍ତି ଆସିବ ଇଏ ହେଉଛି ତୃତୀୟ ସ୍ତର ନିଷ୍ଠା ରୁଚି ତା ଆସକ୍ତି ଇଚ୍ଛା ଏବଂ ଚତୁର୍ଥ ସ୍ତର ହେଉଛି ଭାବ ସ୍ତର ଭାବ ଭଗବାନ ସହିତ ଯେଉଁ ସମ୍ବନ୍ଧ ରହିଛି ଆମର ଯେମିତି ଭୌତିକ ଜଗତରେ ବିଭିନ୍ନ ସମ୍ବନ୍ଧ ରହିଛି ପିତା ପୁତ୍ର ସମ୍ବନ୍ଧ ଭାଇ ଭଉଣୀ ସମ୍ବନ୍ଧ ବା ବନ୍ଧୁବାନ୍ଧବ ସମ୍ବନ୍ଧ ଭୃତ୍ୟ ମାଲିକ ସମ୍ବନ୍ଧ ସେହିଭଳି ଭାବରେ ଆମର ଭଗବାନଙ୍କର ଆମେ ଅଂଶ ହିସାବରେ ଭଗବାନ ସହିତ ଆମର ଗୋଟେ ନିର୍ଦ୍ଦିଷ୍ଟ ସମ୍ବନ୍ଧ ରହିଛି ସେହି ଭାବ ସେହି ସମ୍ବନ୍ଧ ଜ୍ଞାନ ଆମର ଆସିବ ଭାବର ଆଦାନ ପ୍ରଦାନ ଚାଲିବ ଇଏ ହେଉଛି ଭାବ ସ୍ତର ଏବଂ ସେଇଠୁ ଆରମ୍ଭ ହେଉଛି ପ୍ରେମ ପ୍ରେମ ଅଭୁଦୟ ହେଉଛି ସେଇଠୁ ଭାବ ସ୍ତରକୁ ଆସିଲେ ପ୍ରେମ ଆସୁଛି ପ୍ରେମ ସ୍ତର ଆସୁଛି ପଞ୍ଚମ ସ୍ତର ପ୍ରେମ ତେଣୁ ତାର ଉପରେ ଆସୁଛି ଏ ସ୍ନେହ କଥା ଚର୍ଚ୍ଚା ଆମକୁ ବର୍ଣ୍ଣନା କରାଯାଇଛି ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ଏଇ ଯେଉଁ ବିଭିନ୍ନ ସ୍ତର ସବୁ ଭଗବାନ ସହିତ ଭାବରେ ଯେଉଁମାନେ ଆଦାନ ପ୍ରଦାନ କରୁଛନ୍ତି ବ୍ରଜବାସୀମାନେ କିଏ ଭଗବାନଙ୍କ ସହିତ ବାତ୍ସଲ ରସରେ ଯୁକ୍ତ ହୋଇଛନ୍ତି ବାତ୍ସଲ ଭାବ ସମ୍ମତ ରହିଛନ୍ତି କିଏ ଭଗବାନଙ୍କ ସହିତ ସକ୍ଷମ ଭାବରେ ସମ୍ମତ ହୋଇଛନ୍ତି କିଏ ପ୍ରଣୟ ଭାବରେ ସମ୍ମତ ହୋଇଛନ୍ତି ମାଧୁର୍ଯ୍ୟ ରସରେ ସମ୍ମତ ହୋଇଛନ୍ତି ଏଇଭଳି ଭାବରେ ଯେଉଁ ବିଭିନ୍ନ ପ୍ରକାର ଭାବ ରହିଛି ସେହି ଭାବରେ ସେମାନେ ସେଇ ସ୍ନେହ କାହା ଦ୍ୱାରା ସେଇ ଭାବକୁ ଅନୁଭବ କରୁଛନ୍ତି ସେମାନେ ପାଦ ହୋଇଯାଉଛନ୍ତି। ଭଗବାନ ସେ କିଛି ଭାବର ଆଦାନ ପ୍ରଦାନ କରନ୍ତି, ବିଶେଷ କରିକି ଯେଉଁମାନେ ଯିବେ ସେ ଅନୁଭୂତି ସେମାନେ ପ୍ରାପ୍ତ ହେବେ, ଭାବର ଆଦାନ ପ୍ରଦାନ ହେବ। ଆମର ଶ୍ରୀମନ୍ଦ ମହାରାଜ କହନ୍ତି ଏ ଯେଉଁ ପ୍ରେମ ଏ ଏକ ତରଫା ନୁହଁ, ଏ ଦୁଇ ତରଫା। ଆମେ ଯେମିତି ଭଗବାନ ପ୍ରେମ କରୁଛେ ଭଗବାନ ମଧ୍ୟ ଆମକୁ ପ୍ରେମ କରୁଛନ୍ତି, ପ୍ରେମଟା ଏକ ତରଫା ନୁହଁ। କୁହାଯାଇଛି କ'ଣ ନା ଭୁଙ୍କ୍ତେ ବୋଧେ ବୁହେମାଖ୍ୟାଦି ପୃଚ୍ଛଦି ଦଦାଦି ପ୍ରତିଭୁନାଦି, ଇଏ ହେଉଛି ପ୍ରୀତି ଲକ୍ଷଣ। ଏ ଛଅଟି ଲକ୍ଷଣ ରହିଛି ଦଦାଦି। ଆମେ କିଛି ଭଗବାନ ପ୍ରଦାନ କରୁଛେ, ଭଗବାନ ମଧ୍ୟ କିଛି ପ୍ରଦାନ ଆମକୁ କରୁଛନ୍ତି, ଦଦାଦି ପ୍ରତିଭୁନାଦି। ଏବଂ ଆମେ କିଛି ଭଗବାନ ଭୋଜନ ପ୍ରଦାନ କରୁଛେ, ପତ୍ରଙ୍କ ପୁଷ୍ପଙ୍କ ଗ୍ରହଣ କରି ଭଗବାନ କହୁଛନ୍ତି ମୋତେ କିଛି ଖାଇବାକୁ ଦିଅ। ଭଗବାନଙ୍କର ଖାଦ୍ୟର ଆବଶ୍ୟକତା ନାହିଁ, କିନ୍ତୁ ତଥାପି ସେ ଆମକୁ ମିନତି କରୁଛନ୍ତି, ପ୍ରାର୍ଥନା କରୁଛନ୍ତି ଭଗବାନ ମୋତେ କିଛି ଖାଇବାକୁ ଦିଅ। ତେଣୁ ଆମେ ଯଦି ତାଙ୍କୁ ଦେବା ସେ ଆମକୁ ସେ ଖାଦ୍ୟ ପ୍ରଦାନ କରିବେ। ଯେଉଁମାନେ ଭକ୍ତ ସେମାନେ ବୁଝିପାରନ୍ତି ନାହିଁ, ସେମାନେ କହନ୍ତି ଭଗବାନ କ'ଣ ଖାଉଛନ୍ତି ଯେ ଆମେ ତାଙ୍କୁ ଖାଦ୍ୟ ଦେଉଛେ। ଭଗବାନ ଯଦି ଖାଉଥାନ୍ତୁ ତାହେଲେ ଆମେ ଦେଉନଥାନ୍ତୁ, କିନ୍ତୁ ଭଗବାନ ଯେ ଖାଦ୍ୟ ଗ୍ରହଣ କରୁଛନ୍ତି ଭଗବତ ଗୀତାରେ କହିଛନ୍ତି ସେ କଥା ନବମ ଅଧ୍ୟାୟରେ, ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତି ଉପରୋଧଂ ଅସ୍ମାମି ପ୍ରଦାନ। ଯେଉଁମାନେ ପତ୍ରଟିଏ ହେଉ ବା ଫୁଲଟିଏ ହେଉ ବା ଫଳଟିଏ ହେଉ ବା ପାଣି ମଧ୍ୟ ହେଉ, ଯେଉଁମାନେ ପ୍ରଦାନ କରନ୍ତି ଭଗବାନଙ୍କୁ ଭକ୍ତିର ସହିତ, ଯେହେତୁ ଜଣେ ଭକ୍ତିର ସହିତ ପ୍ରଦାନ କରୁଛନ୍ତି ଭଗବାନ ଗ୍ରହଣ କରନ୍ତି। ଶ୍ରୀଷ୍ଣ ରାଧାକୃଷ୍ଣ ମହାନ୍ତି କଥା ଆଣିଥାଏ ଏ କଥାରେ, କମ୍ ସମୟ ଆମେ କହିପାରୁନି। ଗୋଟିଏ ପତ୍ର ପ୍ରଦାନ କରି ଦ୍ରୌପଦୀ ମହାରାଣୀ ଯେଉଁ ଆସିଥିଲେ, ଦୁର୍ଭାଷା ଆସିଥିଲେ ଦଶ ହଜାର ଶିଷ୍ୟମାନଙ୍କ ସହିତ, ସେ ବିପଦକୁ ଏଡ଼େଇ ଦେଲେ। ଗୋଟିଏ ପତ୍ର ଲାଗିଥିଲା ସେ ଅକ୍ଷୟ ପତ୍ରରେ, ସେଇ ପତ୍ରଟି ପ୍ରଦାନ କରି ଭଗବାନ ଆନନ୍ଦରେ ସନ୍ତୁଷ୍ଟ ହୋଇଗଲେ। ତେଣୁ ଦୁର୍ଭାଷାମାନେ ଯେଉଁ ଅସମୟରେ ଆସିଥିଲେ, ଦୁର୍ଯ୍ୟୋଧନ ପଠାଇଥିଲେ, ଦୁର୍ଭାଷାମାନଙ୍କର ମଧ୍ୟ ତାଙ୍କର ମଧ୍ୟ ସନ୍ତୁଷ୍ଟି ଆସିଗଲା, ସେ ମଧ୍ୟ ଭୋଜନ ପ୍ରାପ୍ତ ହେଲା ଭଳି ଲାଗିଲା ତାଙ୍କୁ। ଖାଲି ସେ ଯେ ତାଙ୍କୁ ଭୋଜନ ସନ୍ତୁଷ୍ଟି ହୋଇଗଲା ତା ନୁହଁ, ତାଙ୍କ ଦଶ ହଜାର ଶିଷ୍ୟଙ୍କର ମଧ୍ୟ ଭୋଜନ ସନ୍ତୁଷ୍ଟି ହୋଇଗଲା। ବହୁତ କ୍ଷୁଦାରେ ଆସିଥିଲେ, ଖରାବେଳର କଥା ବହୁତ କ୍ଷୁଦା ରହିଛି, କିନ୍ତୁ ଭଗବାନ ଗୋଟିଏ ପତ୍ରରେ ଏଭଳି ସନ୍ତୁଷ୍ଟ ହୋଇଗଲେ ସମସ୍ତ ଦୁର୍ଭାଷାଙ୍କ ସହ ଦଶ ହଜାର ଶିଷ୍ୟ ମଧ୍ୟ ସନ୍ତୁଷ୍ଟ ହୋଇଗଲେ, ଜସ୍ମିନ୍ ତୁଷ୍ଟି ଜଗତୁଷ୍ଟ। ସେହିଭଳି ଭାବରେ ଗୋଟିଏ ଫଳ ଗୋଟିଏ ଫୁଲ ପ୍ରଦାନ କରି ଗଜରା ଏକ ହଜାର ବର୍ଷ ଧରି ଯେଉଁ ଯୁଦ୍ଧ କରୁଥିଲା କୁମ୍ଭୀର ସହିତ, ସେଥିରୁ ସେ ଭଗବାନ ଗୋଟିଏ ଫୁଲଟି ପ୍ରଦାନ କରି ଭଗବତ ଧାମ ପ୍ରାପ୍ତ ହୋଇଗଲେ। ଗୋଟିଏ ଫୁଲରେ ଗୋଟିଏ ଫୁଲର ଦାମ ପ୍ରତି ଅନୁମାନ କରନ୍ତୁ, ବୈକୁଣ୍ଠ ଲୋକ ଯିବା ପାଇଁ ଟିକେଟ୍ ମିଳିଗଲା ଗୋଟିଏ ଫୁଲରେ। ସେହିଭଳି ଭାବରେ ଫଳ ସବରୀ ଫଳକୁ ଯେଉଁ ଭଗବାନଙ୍କୁ ରାମଚନ୍ଦ୍ର ପ୍ରଦାନ କରିଥିଲେ, ନିଜେ ଚାଖିକି ପ୍ରଦାନ କରୁଥିଲେ, ଯୁଟା ବୟ ସବରୀକେ ଖାଏ ଭଗବାନ ଯେଉଁ ସବରୀଙ୍କର ଯେଉଁ ଅଇଁଠା ବରପଡ଼ି ଗ୍ରହଣ କରୁଥିଲେ ଭଗବାନ, ସେଥିରେ ସନ୍ତୁଷ୍ଟ ହୋଇଗଲେ ଭଗବାନ ଧାମ ପକାଇଦେଲେ ତାଙ୍କୁ ସବରୀକୁ। ସେହିଭଳି ଭାବରେ ପାଣି ମଧ୍ୟ ପ୍ରଦାନ କରି ରାନ୍ଧିଦେଇ ମଧ୍ୟ ଭଗବାନ ପ୍ରାପ୍ତ ହୋଇଗଲେ। ତେଣୁ ଇଏ ହେଉଛି ପ୍ରୀତିର ଲକ୍ଷଣ, ଭୁଙ୍କ୍ତେ ଭୋଜନେତେ, ଭଗବାନ ନିଜେ ଭୋଜନ କରନ୍ତି ଆମକୁ ମଧ୍ୟ ପ୍ରଦାନ କରନ୍ତି, ସେ ହେଉଛନ୍ତି ପୂର୍ଣ୍ଣ। ସେ ଯାହା ଗ୍ରହଣ କଲେ ମଧ୍ୟ ସେ ସବୁ ପୂର୍ଣ୍ଣ ହୋଇକି ରହିବ, ପୂର୍ଣ୍ଣ ସେ ପୂର୍ଣ୍ଣ ମାତା ପୂର୍ଣ୍ଣ ନେବା ଉଚିତେ। ଭଗବତ ତତ୍ତ୍ୱକୁ ଯେଉଁମାନେ ଜାଣିବେ ସେମାନେ ଜାଣିବେ ଭଗବାନଙ୍କ ଏଇଭଳି ଭାବରେ ଖାଦ୍ୟ ଗ୍ରହଣ, ଭଗବାନ ଯେଉଁ ଖାଦ୍ୟ ଖାଆନ୍ତି ତାଙ୍କର ଚକ୍ଷୁ ଦ୍ୱାରା ମଧ୍ୟ ସେ ଖାଦ୍ୟ ଗ୍ରହଣ କରିପାରନ୍ତି। ଅଙ୍ଗା ନିଜସ୍ୱ ସକାଳେ ପ୍ରବୃତ୍ତି ମନ୍ତି, ଯେକୌଣସି ଅଙ୍ଗ ଦ୍ୱାରା ସେ ଯେକୌଣସି କାର୍ଯ୍ୟ କରିପାରନ୍ତି। ତେଣୁ ଭଗବାନଙ୍କୁ ଯେଉଁ ଆମେ ଖାଦ୍ୟ ପ୍ରଦାନ କରୁଛେ ଖାଇବା, ଭଗବାନ ଭୋଗ ଦେବା ପୂର୍ବରୁ ତା'ର ନାମ ହେଉଛି ଭୋଗ, କିନ୍ତୁ ଭଗବାନ ଯେତେବେଳେ ଗ୍ରହଣ କରନ୍ତି ସେତେବେଳେ ସେ ପ୍ରସାଦରେ ପରିଣତ ହୋଇଯାଏ, ସେ ଭୋଗ ହୁଏ ନାହିଁ କିନ୍ତୁ ପ୍ରସାଦ ହୋଇଯାଏ। ପ୍ରସାଦ ସର୍ବ ଦୁଃଖାନ ହାନି ରହସ୍ୟ ପଜାଏତେ ଭଗବତ ସଦା ଭଗବାନ କହୁଛନ୍ତି, ଏଇ ଯେଉଁ ପ୍ରସାଦ ଯେଉଁ ଆମେ ଭଗବାନ ଭୋଗ ଲଗାଉଛେ ସେ ପ୍ରସାଦରେ ପରିଣତ ହୋଇଯାଉଛି।
ମ୍ୟାଟେରିଆଲ ଜିନିଷଟା ଭୌତିକ ଜିନିଷଟା ସ୍ପିରିଚୁଆଲ ହେଇଯାଉଛି, ଭୌତିକ ଜିନିଷଟା ପରମାର୍ଥିକ ଜିନିଷ ହେଇଯାଉଛି, ଖାଦ୍ୟ ଭୌତିକ ହେଇକି ରହୁନାହିଁ, ସେଇଟା ପରମାର୍ଥିକ ହେଇଯାଉଛି, ସ୍ପିରିଚୁଆଲ ହେଇଯାଉଛି, ଭଗବାନଙ୍କର ପ୍ରସାଦ ସେଇଟା ଭଗବାନ ଗ୍ରହଣ କରିଛନ୍ତି ଜଗତ ପ୍ରସାଦ। ତେଣୁ ଏଇ ଯେଉଁ ଆମେ କିଛି ପ୍ରଦାନ କରୁଛେ, ଭଗବାନ ମଧ୍ୟ ଆମକୁ କିଛି ପ୍ରଦାନ କରୁଛନ୍ତି, ଏବଂ ଭଗବାନ ଆମେ କିଛି କଥା କହୁଛେ, ଭଗବାନ ମଧ୍ୟ ଆମର କଥାର ଉତ୍ତର ଦେଉଛନ୍ତି, ଏ ହେଉଛି ପ୍ରୀତିର ଲକ୍ଷଣ। ତେଣୁ ବ୍ରଜବାସୀମାନେ ସେଇଭଳି ଭାବରେ ଭଗବାନ ସହିତ ପ୍ରୀତିର ଲକ୍ଷଣ ଚାଲିଛି, ଷଡ଼ବିଧା ପ୍ରୀତି ଲକ୍ଷଣ ବୋଲି କୁହାଯାଏ। ତେଣୁ ସେଇଭଳି ଭାବରେ ସ୍ନେହ କାତର ହେଇ ଭଗବାନଙ୍କୁ ସେମାନେ ଏଇଭଳି ଭାବରେ ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ତେଣୁ ଦିବି ଦେବଗଣା ସିଦ୍ଧା ସାଧ୍ୟା ଗନ୍ଧର୍ବ ତାରଣା ତୁଷ୍ଟୁ ମୁତୁ ତୁଷ୍ଟା ପୁଷ୍ପ ବର୍ଷାଣି ପାର୍ଥିବ। ତେଣୁ ଖାଲି ଯେ ବ୍ରଜବାସୀମାନେ ଆନନ୍ଦିତ ହେଉଛନ୍ତି ତା ନୁହଁ, ଇନ୍ଦ୍ରଦେବ ଅବଶ୍ୟ ଆନନ୍ଦିତ ହେଇନାହାନ୍ତି, କିନ୍ତୁ ସେ ନିଜର ଭୁଲ ବୁଝିପାରିଲେ, ତାଙ୍କର ଯେଉଁ ଗର୍ବ ଥିଲା ଗର୍ବଟି ଚାଲିଗଲା, ତାଙ୍କର ଏଇ କ୍ରୀଡ଼ା ଦ୍ୱାରା ଭଗବାନ ତାଙ୍କର ଯେଉଁ ଗର୍ବକୁ ଦୂର କରିଦେଲେ, ତାଙ୍କର ଯେଉଁ ଗର୍ବ ଥିଲା ଭାବୁଥିଲେ ଇଏ ଗୋଟେ ବାଜାଳ ବାଳିଶମ ଶବ୍ଦମ ଅଜ୍ଞାନ ପଣ୍ଡିତ ମାନିନ କୃଷ୍ଣ ମଠ ଉପାସ ଗୋପାମେ ଚକ୍ର ପ୍ରିୟମ କଥା ଅଧ୍ୟୟନ କୁହାଇ କହୁଥିଲେ ଇଏ ଗୋଟେ ସାମାନ୍ୟ ବାଳକ, ତାଙ୍କର ଯେଉଁ ଗର୍ବ ହେଇଥିଲା ଭଗବାନ ତାଙ୍କ ଗର୍ବକୁ ନାଶ କରିଦେଲେ, ତାଙ୍କୁ ଶୁଦ୍ଧ କରିଦେଲେ, ଗର୍ବରୁ ନାଶ କରିଦେଲେ। ତେଣୁ ବର୍ତ୍ତମାନ ଇନ୍ଦ୍ର ଭାବୁଛନ୍ତି ମୋର ଚାକିରି ଚାଲିଯିବ, ତେଣୁ ସେ ଆସି ପ୍ରାର୍ଥନା କରିବେ, ଆ ପରେ ସତ୍ୟସଧାର ବର୍ଣ୍ଣନା କରାଯିବ, ଏଇଭଳିଆ ଚାଲିଛି, ସତ୍ୟସଧାର ପର୍ଯ୍ୟନ୍ତ ଚାଲିବ। ତେଣୁ କିନ୍ତୁ ଦେବତାମାନେ ବହୁତ ଆନନ୍ଦିତ ହେଇଯାଉଛନ୍ତି, ଦିବି ଦେବଗଣା ସିଦ୍ଧା ସିଦ୍ଧ ହେଇଛି, ବିଭିନ୍ନ ଲୋକ ରହିଛି ଭାଗବତ ପ୍ରତ୍ୟେକ ବର୍ଣ୍ଣନା କରାଯାଇଛି, ସ୍ଥାନ ବିଷୟରେ ସେ ବର୍ଣ୍ଣନା କରାଯାଉଛି, ଏସବୁ ବିଭିନ୍ନ ଲୋକମାନଙ୍କୁ ସବୁ ବର୍ଣ୍ଣନା କରାଯାଉଛି, ସିଦ୍ଧ ଲୋକ ଅଛି, ସିଦ୍ଧ ସାଧ୍ୟ ଲୋକ ଅଛି, ଗନ୍ଧର୍ବ ଲୋକ, ଚାରଣ ଲୋକ, ଏମାନେ ସବୁ ଆସି ଭଗବାନ ଲୀଳାକୁ ଦେଖୁଛନ୍ତି, ଦର୍ଶନ କରନ୍ତି। ଭଗବାନ ଆସିଛନ୍ତି, ଲୀଳା କରିବେ, 138 ବର୍ଷ କାଳ ଲୀଳା ଚାଲିବ ଭଗବାନଙ୍କର। ତେଣୁ ଦେବତାମାନେ ପ୍ରତିଦିନ ଆସି ଭଗବାନ ଲୀଳାକୁ ଆସ୍ୱାଦନ କରନ୍ତି। ଦେବତାମାନେ ଯେ ଏକୁଟି ଆସନ୍ତି ତା ନୁହଁ, ତାଙ୍କର ପତ୍ନୀମାନଙ୍କ ସହିତ ଆସନ୍ତି, ବିମାନରେ ଆସନ୍ତି। ତେଣୁ ସେମାନେ ମଧ୍ୟ ଦିବି ଦେବଗଣା ସିଦ୍ଧା ସାଧ୍ୟା ଗନ୍ଧର୍ବ ତାରଣା, ଏମାନେ ସବୁ ତୁଷ୍ଟୁ, ଏମାନେ ବହୁତ ତୁଷ୍ଟ ହେଇଯାଇଛନ୍ତି, ତୁଷ୍ଟ ହେଇଯାଇଛନ୍ତି, ବହୁତ ଆନନ୍ଦିତ ହେଇଯାଇଛନ୍ତି ଭଗବାନଙ୍କ ଲୀଳା ଦେଖିକରି। ଏବଂ ମୁମୁଚୁ ତୁଷ୍ଟା, ସେମାନେ କ'ଣ କରୁଛନ୍ତି, ବର୍ଷଣ କରୁଛନ୍ତି, ପୁଷ୍ପ ବର୍ଷା ଆଣି ପାର୍ଥିବ। ପାର୍ଥିବ କହିଲେ ଏଠି ପରୀକ୍ଷିତ ମହାରାଜ କୁହାଯାଉଛି, ପାର୍ଥିବ ବୋଲି କୁହାଯାଉଛି, କାହିଁକି ପାର୍ଥିବ ଶବ୍ଦ ବାହାର କରାଯାଇଛି ସେ ଦେଖିପାରୁନି, ଦେଖିଲେ ଟିକା ହେଲେ ଜଣାପଡ଼ିବ କାହିଁକି ପାର୍ଥିବ ଶବ୍ଦ ବାହାର କରାଯାଇଛି, ସୁଖଦେବ ଗୋସ୍ୱାମୀ କାହିଁକି ପାର୍ଥିବ ବୋଲି କହିଲେ, ସେ ତ ସ୍ପିରିଚୁଆଲ, ସେ ତ ଭୌତିକ ନୁହେଁ, ସେ ସ୍ପିରିଚୁଆଲ ହେଇଯାଇଛନ୍ତି, ତାଙ୍କ ଶରୀର ଭୌତିକ ନାହିଁ, ଯାହା ହଉ, ତେଣୁ ଯାହା ହଉ ବୁଝିବାକୁ ପଡ଼ିବ, ଏଇଟା ଦେଖିବାକୁ ପଡ଼ିବ, ଆଉ ଯେଉଁ ଟିକା ଦେଖ ଜଣାପଡ଼ିବ କାହିଁକି ପାର୍ଥିବ ବୋଲି କୁହାଗଲା। ଯଦିଓ ଆମେ ପାର୍ଥିବ ଶରୀର ଧାରଣ କରିଛେ, ପଞ୍ଚଭୂତର ଶରୀର, କିନ୍ତୁ ଯେଉଁମାନେ ଭଗବାନ ଭକ୍ତ ସେମାନେ ଆଉ ପାର୍ଥିବ ହେଇନଥାନ୍ତି, ସେମାନେ ପରମାର୍ଥିକ ହେଇଯାଆନ୍ତି। ଏହା ଦୃଶ୍ୟ ହରେ ଦାସେ କର୍ମଣ ମନସା ଗିରା ଇଖିଲାସୁ ଅପି ଅବସ୍ଥା ଆସୁ ଜୀବନମୁକ୍ତ ସ୍ୱଉଚ୍ୟତେ, ମହାତ୍ମା ସେମାନେ ମହାତ୍ମାରେ ପରିଣତ ହେଇଯାଆନ୍ତି। ତେଣୁ ଏଇଟା ବୁଝିବାକୁ ପଡ଼ିବ କାହିଁକି ପାର୍ଥିବ ବ୍ୟବହାର କରାଯାଇଛି, ଆପଣମାନେ ମଧ୍ୟ ଚାହିଁଲେ ଦେଖିପାରିବେ। ତେଣୁ ଏହିଭଳି ଭାବରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ ଦେବତାମାନେ ମଧ୍ୟ ବହୁତ ଆନନ୍ଦିତ ହେଇ ପୁଷ୍ପ ବର୍ଷା କରୁଛନ୍ତି, ପୁଷ୍ପ ପାରିଜାତ ପୁଷ୍ପ ଅନେକ ରହିଛି, ଆମର ବର୍ତ୍ତମାନ ପୁଷ୍ପ ବହୁତ ଦାମ ହେଇ ଦେଇପାରୁନି, କିନ୍ତୁ ଦେବଲୋକରେ ପୁଷ୍ପ କିଛି ଅଭାବ ନାହିଁ, ଯେତେ ଭାଗବତ ମସ୍ତକ ସମୟରେ ବର୍ଣ୍ଣନା କରାଯାଇଛି, ଦେବସ୍ତ୍ରୀମାନେ ବା ଅପ୍ସରାମାନେ ଯେତେବେଳେ ଦେବଲୋକରେ ଗମନ କରନ୍ତି ସ୍ୱର୍ଗଲୋକରେ, ତାଙ୍କର ଏତେ ପୁଷ୍ପ ଧାରଣ କରିଥାନ୍ତି ବେଣୀରେ, ସବୁ ରାସ୍ତା ସାରା ପଡ଼ିଯାଇ ପଡ଼ିପଡ଼ିକା ଯାଉଥାଏ, ଏବଂ ସେ ଯେଉଁ ସୁବାସ ରହିଛି, ପୁଷ୍ପର ସୁବାସ ରହିଛି, ସେ ସୁବାସରେ ସ୍ୱର୍ଗର ସବୁଯାକ ସୁବାସିତ, ସବୁ ସ୍ଥାନ ସୁବାସିତ ହେଇଯାଏ, ଏଭଳି ପୁଷ୍ପ ସବୁ ରହିଛି। ତେଣୁ ଦେବତାମାନଙ୍କ ପାଇଁ କିଛି ଅସୁବିଧା ନାହିଁ, ପୁଷ୍ପ ବର୍ଷା କରିବା ପାଇଁ କିଣିବାକୁ ପଡ଼ୁନି, ପୁଷ୍ପ ବର୍ଷା କରୁଛନ୍ତି ଭଗବାନଙ୍କର ଲୀଳାରେ ସନ୍ତୁଷ୍ଟ ହେଇ, ଏଇଭଳି ଭାବରେ ଭଗବାନ ଲୀଳା ଚାଲିବ, ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତ କି, ଜୟ ଶ୍ରୀ ଗୋପାଳ ଧାରା କି, ଜୟ ଶ୍ରୀ ଗୁରୁଦେବ କି। ସର୍ବେଷ୍ଟମ ଦେବୀ ପିତାଇ ଗୌତମାନନ୍ଦି
ଦେଇକି ପାଠ ବିଷୟରେ
ଠିକ ଅଛି ମୁଁ ଦେଖିନି।